वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय श्रीमद्भागवतम् सेवेंथ कैंटो चैप्टर
अनंत पितुर्वधश्च मन्नी स्वभृत्य ऋषिवाक्यं ऋतं विधातु खड्गं प्रगृह्य तद्भूतद् असद्विधिश्चो स्वांगीश्वरो मत पर्वतो कं हरामि ट्रांसलेशन बाय श्री प्रभुपाद माय लॉर्ड अनलिमिटेड रिजर्वायर ट्रांसेंडेंटल क्वालिटीज यू हैव केयर्ड माय फादर हिरण्यकशिपु एंड सेव्ड मी फ्रॉम हिज सोर्ड. He has said very angrily, if there is any supreme controller other than me, let him save you. I shall now sever your head from your body. Therefore, I think that both in saving me and in killing him, you have acted just to prove true the words of your devotee. There is no other cause. श्लोकार प्रह्लाद महाराज भगवान अति प्रिय भक्त महान भक्त स्तुति मुखरे भगवान सिंहदेव कहते हे भगवान अनंत सद्गुणावली आधार आपन मोर पिता हिरण्यकशिप को वध कर तद्वारा मते तांकर खड्ग रक्षा करछन्ति. से क्रोध प्रकाश करी कहिथिले हिरण्यकशिपु जदि तांक व्यतीत आउ केही परम नियंत्रणकारी अछन्ति ताहले से तुमको रक्षा करन्तु. मु वर्तमान तुमर मुंड गंडीरु अलगा करदेवि. तेणु मु भावे आपन मते रक्षा करी एवं तांकु निहत करी आपन एपरि भावरे क्रिया करचंती जद्वारा आपन प्रमाण कर देचंती या आपन गौर भक्त तथा सत्य. गीता नवम अध्याय रे भगवान कृष्ण कहिचंती समं सर्वभूतेषु नमे दस्यस्ति न प्रिय जे भजन्ति तु मां भक्त्या मयिते तेषु चाप्यहं. परम पुरुष भगवान समस्तं प्रति समान एतरे कि संदेह ना सम तांकर प्रिय अप्रिय की नहंति शत्रु मित्र की नहंति. किंतु जेपरि जणे कामना करे भगवान थारु पाइबा पाई भगवान से कामना पूर्ण करती तद्रुप फल प्रदान कर जीवर जे उच्च और नीच स्थिति ए भौतिक जगत रे आम देखो ताहा जीवर कामना अनुजाई भगवान समस्त प्रति समान हेतु प्रत्येक कामना पूर्ण करती. हिरण्यकशिपुर वध प्रह्लाद महाराज संरक्षण ए से नियम कड़ाकड़ी भाव पालन करते प्रह्लाद महाराज माता हिरण्यकशिपु पत्नी कयाधु नारद मुनि सुरक्षार थिले से प्रार्थना करते पुत्र शत्रु स्तर रक्षा पा एवं नारद मुनि तांकु अभय दे कहिथिले जे प्रह्लाद महाराज सर्वदाई शत्रु हस्तरु रक्षा पाइबे. एपरि भावरे जेतेबेले हिरण्यकशिपु प्रह्लाद महाराजंकु वध करिबाकु जाउथिले सेतेबेले भगवान प्रह्लाद महाराजंकु रक्षा करी श्रीमद्भव गीतारे ତାଙ୍କର ଯେଉଁ ପ୍ରତିଜ୍ଞା ବାଣୀ ଶୁଣିଛନ୍ତି ତାକୁ ରକ୍ଷା କରିଛନ୍ତି। କୌନ୍ତେୟ ପ୍ରତିଜ୍ଞାନୀ ହିଁ ନମେ ଭକ୍ତ ପ୍ରଣଶ୍ୟତି। ଏବଂ ଭକ୍ତ ବାକ୍ୟ ନାରଦ ମୁନିଙ୍କର ବାକ୍ୟ ମଧ୍ୟ ସତ୍ୟ ପ୍ରମାଣ କରିଛନ୍ତି। ଭଗବାନ ଗୋଟିଏ କ୍ରିୟା କରି ନାନା ଉଦ୍ଦେଶ୍ୟ ସାଧନ କରିପାରନ୍ତି। ତେଣୁ ହିରଣ୍ୟକଶିପୁଙ୍କର ବଧ ଏବଂ ପ୍ରହ୍ଲାଦ ମହାରାଜଙ୍କର ସଂରକ୍ଷଣ ଏ ଏକ ସମୟରେ ହେଇଛି। ଭଗବାନଙ୍କର ଯେଉଁ ପ୍ରତିଜ୍ଞା ତା ରକ୍ଷା କରାଯାଇଛି। ପ୍ରେମ ରଜରେ ଭୋପା ଦେଇଯାଇଛନ୍ତି ବାନ୍ଧିକି ପଡ଼ିଯାଇ ଅଜିତ ବିଜିତ ଏମ୍ କୈରବଶ୍ୟୋପି ବସ୍କୃତ। ଯଦି ଭଗବାନ ଅଜିତ ତାଙ୍କୁ କେହି ଜାଣିପାରିବେ ନା, କିନ୍ତୁ ଜିତ ସେ ଭକ୍ତିର ଜିତତ୍ଵ ଭକ୍ତ ଭକ୍ତି ବଳରେ ଜିଣି ଯା ଭଗବାନ ଅଜିତ ଜିତ ଏ କଥା ଅଛି। ଭୁରି ଭୁରି ପ୍ରମାଣ ଦିଆଯାଉଛି ଭକ୍ତକୁ ଉଚ୍ଚ ଆସନ ଭଗବାନ ଦିଅନ୍ତି ନିଜ ଠାରୁ ଉଚ୍ଚ ଆସନ। କୃଷ୍ଣ ସାମ୍ୟ ହୋଇତେ ହୋଇ ବଡ ଭକ୍ତ ପଦ କୃଷ୍ଣଙ୍କ ସାଙ୍ଗରେ ସମାନ ହବ। ଯେଉଁମାନେ ମାୟାବାଦୀ ନିର୍ବିଶେଷବାଦୀ ସେମାନେ ଭଗବାନ ହେବାକୁ ଇଚ୍ଛା କରନ୍ତି ବା ଭଗବାନ ସେ ସମାନ ହେବା ପାଇଁ ଇଚ୍ଛା କରନ୍ତି, ତାଇ ତ କସ୍ମିନ୍ କାଳେ ହେଇପାରିବ ନା। କିନ୍ତୁ ତୁମେ ଯଦି ମୋର ହେବା ପାଇଁ ଇଚ୍ଛା କର ତାଙ୍କର ଭକ୍ତ ହୁଅ। କୃଷ୍ଣ ସାମ୍ୟ ହୋଇତେ ହ ବଡ଼ ଭକ୍ତ ପଦ ତାହେଲେ ତୁମକୁ ସେ ବଡ଼ କରିଦେବେ। କୃଷ୍ଣ ତୁମକୁ ତାଙ୍କ ନିଜ ଠାରୁ ବଡ଼ ଉଚ୍ଚ ଆସନ ଦେଇଦେବେ। ପୁରୀ ଗୁରି ପ୍ରମାଣ ରହିଛି ଆମର ଯେମିତି ରାମାୟଣରେ ଦେଖାଯାଏ ଲଙ୍କାକୁ ଯିବା ଅଭିଯାନ କରିବା ନିମିତ୍ତ ଯିବା ପୂର୍ବରୁ ରାମଚନ୍ଦ୍ରଙ୍କୁ ସମୁଦ୍ରରେ ସେତୁ ବାନ୍ଧିବାକୁ ପଡ଼ିଥିଲା। କିନ୍ତୁ ତାଙ୍କର ପରମ ଭକ୍ତ ହନୁମାନ ରାମ କହିକିରି ଡେଇଁକି ଚାଲିଯାଇଥିଲା, ସେତୁ ଭାବର କୌଣସି ଆବଶ୍ୟକତା ନଥିଲା। ସେଥିରୁ ଦେଖାଯାଇଛି ଭକ୍ତର କିପରି ବଡ଼, ଏଥିରେ ଭଗବାନଙ୍କର ଆନନ୍ଦ ଅଛି। ଭକ୍ତ ତାଙ୍କୁ ଜିଣିଯାଉ, ଭକ୍ତ ତାଙ୍କଠୁ ବଡ଼ ହେଇଯାଉ, ଏଥିରେ ଭଗବାନଙ୍କ ଆନନ୍ଦ ଅଛି। ଆଉ ଭଗବାନ ଭକ୍ତବତ୍ସଳ ଭଗବାନ ସର୍ବଦା, ଯଦିଓ ସେ ସର୍ବସେବ୍ୟ, ସେ କିନ୍ତୁ ତାଙ୍କ ଭକ୍ତଙ୍କର ପ୍ରେମୀ ଭକ୍ତଙ୍କର ସେବା କରିବା ପାଇଁ ସର୍ବଦା ସୁଯୋଗ ଅପେକ୍ଷାରେ ଥାନ୍ତି। ସୁଯୋଗ ମିଳିଲେ ସେ ତାଙ୍କ ସେବା ହିଁ କରନ୍ତି। ଭକ୍ତର ଅଲକ୍ଷ୍ୟରେ, କାରଣ ଭକ୍ତ ଜାଣିଲେ, ଭକ୍ତ ଯଦି ଜାଣିବ ଯେ ଭଗବାନ ମୋର ସେବା କରିବେ କଣ ତା ସେ ସେବା କରିବେ କିରେ, ସେ ତ ସେବ୍ୟ ବସ୍ତୁ ମୁଁ ତ ସେବା, ସେ କିଏ ଆମର ସେବା କରିବେ, ମୁଁ ତାଙ୍କ ସେବା କରିବା ଲୋକ। କିନ୍ତୁ ଭକ୍ତର ଅଲକ୍ଷ୍ୟରେ ଭଗବାନ ଭକ୍ତର ସେବା କରିଦିଅନ୍ତି। 5000 ବର୍ଷ ତଳେ ଆଜି ଦିବସରେ ଆଜି ତିଥିରେ ସେ ଭଗବାନ କୃଷ୍ଣ ଆବିର୍ଭୂତ ହେଇଥିଲେ ନନ୍ଦ ଗୋକୁଳରେ। ନନ୍ଦନନ୍ଦନ ଯଶୋଦା ନନ୍ଦନ କୃଷ୍ଣ ସେ ତାଙ୍କର ବାଲ୍ୟ ଲୀଳା ପ୍ରଦର୍ଶନ କରି ଦେଖେଇଛନ୍ତି। ଯଶୋଦା ରାଣୀ ତାଙ୍କୁ ବାନ୍ଧି ପକେଇଛନ୍ତି, ଶୁଦ୍ଧ ଭାବେ ରଜେଶ୍ୱରୀ କରି ବନ୍ଧ ଯଶୋଦା ମା ତାଙ୍କର ବନ୍ଧନ ସ୍ୱୀକାର କରିଛନ୍ତି। କିଏ ବାନ୍ଧିବ ତାଙ୍କୁ? ଏ ଭକ୍ତ ବତ୍ସଳତା। ନନ୍ଦ ମହାରାଜ କହନ୍ତି କୃଷ୍ଣରେ ଛୋଟ ପିଲାଟି ହେଇଥିଲା, 5 ବର୍ଷ ପିଲା, ତାଠୁ ଛୋଟ ଠୁକ୍ ଠୁକ୍ ଚାଲୁଥିଲା, ଏବଂ କଠୋରଟା ଟିକେ ଆଣିଲୁରେ ନାଇଁକି ମୁଣ୍ଡରେ ମୁଣ୍ଡେଇକି ଆଣିଥାନ୍ତି କଠୋର ଦେଖେ ଯେ ସର୍ବସେବ୍ୟ ଭଗବାନ ସେ କିପରି ଭକ୍ତ ସେବା କରୁଛନ୍ତି। ଆନନ୍ଦ ଏ ସୁଯୋଗ ପୁନଶ୍ଚ ଭଗବାନଙ୍କର ସବୁ ଲୀଳା స్వప్రాకృతం విప్రో ప్రాకృతం జన్మకర్మం సమే దివ్యం ఏదం జోవేతి తత్వత తక్వా దేహం పునర్జన్మమయేది సమ్మానయేతి అర్జున ఏ కథా శ్రీమద్భగవత చతుర్థ అధ్యాయ భగవాన్ కృష్ణ కొంచెంది తాంకర్ జో జన్మ బా ఆవిర్భావ అర్జున లీలా క్రియా కరుచి ఏసవ ప్రాకృత ప్రాకృతతా ఎత్తు కిచి నాహి ఏది తత్వరే బుజిబా పై తత్వరే న బుజిలే తుమి ఏకు కిచి బుజి పారిబ నా କହୁଥିଲେ ସୂଚନା ଦେଉଛି ଆଜି ବିଶେଷ ଆଲୋଚନା କରିବା ଆମର କଥା ହବ ଯେତେବେଳେ ଭଗବାନ କୃଷ୍ଣଙ୍କର ଆବିର୍ଭାବ ଲୀଳା ଆମେ ରାତ୍ରିରେ ପାଠ କରିବା ଆଲୋଚନା କରିବା ସେ ଭଗବାନ କୃଷ୍ଣ କିପରି ଆବିର୍ଭୂତ ହୋଇଛନ୍ତି ସେ ନନ୍ଦ ନନ୍ଦନ କୃଷ୍ଣ ଯଶୋଦା ନନ୍ଦନ କୃଷ୍ଣ କିନ୍ତୁ ସାଧାରଣ ଭାବରେ ଲୋକେ ଜାଣନ୍ତି ସେ ନନ୍ଦ ଏ କଂସର ବଂଶୀ ବନ୍ଦୀ ଘରେ ବସୁଦେବ ଦେବକୀ ପୁତ୍ର ରୂପରେ ଆବିର୍ଭୂତ ହୋଇଥାନ୍ତି ବସୁଦେବ ଆଦେଶ କରିଥିଲେ ମତେ ନନ୍ଦ ଗୋପଳକୁ ନେଇ ଚାଲନ୍ତି ଆଉ ଯଶୋଦା କନ୍ୟା ପ୍ରସବ କରିଥିଲା ଏଇଟା ସାଧାରଣ ବର୍ଣ୍ଣନା ଅଛି କିନ୍ତୁ ଏହାର ତତ୍ତ୍ୱଗତ ବିଚାର ଅଲଗା ଅଛି ସାରାଙ୍ଗ ପକ୍ଷରେ ଏଇଟା ପ୍ରକାଶିତ ହେଇଛି କିନ୍ତୁ ଭକ୍ତ ଯେ ପ୍ରେମୀ ଭକ୍ତ ଭଗବାନଙ୍କର ତା ପକ୍ଷରେ ପ୍ରକାଶ ଅନ୍ୟ ପ୍ରକାର ବୁଝିପାରୁଛ କୃଷ୍ଣ ସେ ନନ୍ଦନନ୍ଦନ ଯଶୋଦାନନ୍ଦନ ସେ ବସୁଦେବ ପୁତ୍ର ନୁହନ୍ତି ବସୁଦେବ ପୁତ୍ର ବାସୁଦେବ ଚତୁର୍ଭୁଜ ଯେତେବେଳେ କଂସର ବନ୍ଦୀ ଗୃହରେ ଆବିର୍ଭୂତ ହୋଇଥିଲେ ସେ ଚତୁର୍ଭୁଜ ନାରାୟଣ ରୂପରେ ଆବିର୍ଭୂତ ହୋଇଥାନ୍ତି ତାପରେ ତାଙ୍କର ସ୍ତୁତି ବା ପ୍ରାର୍ଥନାରେ କ୍ଷୁଦ୍ର ଶିଶୁ ହୋଇଛନ୍ତି ସେ ଦେଖିଛି ସେ ବାସୁଦେବ ହେଉଛନ୍ତି ଭଗବାନ କୃଷ୍ଣଙ୍କର ବିଳାସ ରୂପ ଅଂଶ କୃଷ୍ଣ ହେଉଛନ୍ତି ଅଂଶୀ ଅଂଶ ତେଣୁ ଅଂଶ ଅଂଶୀ ସହିତ ମିଳିତ ହୁଏ ତେଣୁ ବାସୁଦେବ କୃଷ୍ଣ ସହିତ ମିଳିତ ହେଲେ ଯଶୋଦା ଜନ୍ମ କରିଛି କୃଷ୍ଣ ବୁଝିପାରୁଛ ଯଶୋଦା ନାତ କରିଛି କୃଷ୍ଣ କେହି ଜାଣନ୍ତି ନା ଯୋଗ ମାୟା ଶକ୍ତି ନାହଂ ପ୍ରକାଶ ସର୍ବସ୍ୱ ଯୋଗ ମାୟା ସମାପ୍ତ ମୂଳ ଅୟଂ ନାଭି ଜାଣନ୍ତି ମୂର୍ଖ ଲୋକ ମୋତେ ଜାଣିପାରିବ ଯୋଗ ମାୟା ଦ୍ୱାରା ସମାପ୍ତ କୃଷ୍ଣ ଯେ ଜନ୍ମ ହୋଇଛନ୍ତି ସେ ଯୋଗ ମାୟା ଦ୍ୱାରା ସମାବୃତ ହୋଇଛନ୍ତି ଯେତେବେଳେ ଦେବକୀ ପ୍ରସବ କରୁଛନ୍ତି ବାସୁଦେବଙ୍କୁ ବାସୁଦେବଙ୍କୁ ଭୁତଉଛନ୍ତି ସେତେବେଳେ ଏହାର ନନ୍ଦ ଗୋକୁଳରେ କୃଷ୍ଣ ଆବିର୍ଭୂତ କରୁଛନ୍ତି ବିଶେଷ କଥା ଆମେ ସେତେବେଳେ କରିବା ପ୍ରସଙ୍ଗକ୍ରମେ କହୁଛେ ଯେ କିପରି ଏଗୁଡ଼ ପ୍ରାକୃତିକ ତତ୍ତ୍ୱ ସାଧାରଣ ଲୋକର ବୋଧଗମ୍ୟ ଏଗୁଡ଼ିକ ହେଇପାରିବ ଯେତେବେଳେ ବହିର୍ଗତ ହେଉଛି ବସୁଦେ ନେଇକିରି ସେତେବେଳେ ଯଶୋଦା କନ୍ୟା ପ୍ରସବ କରୁଛନ୍ତି ପୂର୍ବରୁ ପୁତ୍ର ପ୍ରସବ କରିଛନ୍ତି ସେ ଯୋଗ ମାୟା ସେ ଆବୃତ କରିକି ରଖିଦେଲା ତେଣୁ କେହି ଜାଣନ୍ତି ନାହିଁ ଯେ ପୁତ୍ର ପ୍ରସବ କରିଛି ଯଶୋଦା ଯୋଗ ମାୟା ସମାପୃତ ମୂଳାୟ ଏ କିଛି ତାର କଥା ଅଧିକ କଥା ଆମେ ସେତେବେଳେ କରିବା ମୁଁ କହୁଛି କୃଷ୍ଣଙ୍କର ଅଲୌକିକ କ୍ରିୟା ଯାହାକୁ କି କେବଳ ଭକ୍ତ ହିଁ ବୁଝେ ଭକ୍ତ ପକ୍ଷରେ ସମକ୍ଷରେ ଏଗୁଡ଼ିକ ପ୍ରତିଭାତ ଅନ୍ୟମାନଙ୍କ ପକ୍ଷରେ ଏଗୁଡ଼ିକ କହେ ନା ତେଣୁ ଯେଉଁମାନେ ଭକ୍ତ ସେମାନେ ଏ କଥା କହିଛନ୍ତି ଏ ତତ୍ତ୍ୱ ଦେଇଛନ୍ତି ଯେ ହେଉଛି ଜୀବ ଗୋସ୍ୱାମୀଙ୍କର ତତ୍ତ୍ୱ ଜୀବ ଗୋସ୍ୱାମୀ ପାଦ ତାଙ୍କ ଗୋପାଳ ଚମ୍ପୁରେ ଏ ବର୍ଣ୍ଣନା ଦେଇଛନ୍ତି ଏ ଅନ୍ୟତ୍ର ବର୍ଣ୍ଣନା ଦେଖିବା ପାଇଁ ମିଳେ ନା ତେଣୁ ସେ ଭକ୍ତ ବତ୍ସ କେବଳ ଭକ୍ତ ପକ୍ଷରେ ନିଜକୁ ଲୁଚେଇ ଛପେଇ ସେ ପାରନ୍ତି ନା ভক্তপক্ষেরই কাশিত হয়েছে, নচেত অন্যটি সে সমাবৃত হয়েছে। তেমন ভক্ত হি ভগবান অতিপ্রিয়, আর সে ভক্ত হি ভক্ত এত প্রিয় যে ভগবান সে ভক্তকে নিজ ঠারু উচ্চ আসন দিয়ে বড় করে ভক্ত সামনে কৃষ্ণ সামনে হইতে হয় বড় ভক্ত পদ সে পাইছে ভক্ত পদ হই তেমন তুমি ভক্ত হয়ে যাও তাঙ্ক দেখ সে কম দৌঁচ কম স্থিতি তুমি দিয়ে দৌঁচান কিন্তু মায়াবাদী অসুর এমানে ভগবান হওয়া পাই যাব দায়িত্ব তুমি এই পারিব না। অবয়তত্ব ভগবান একমেব দ্বিতীয় নাস্তি, হাজার ভগবান হবে কেউ কৃষ্ণই ভগবান, সরকারই ভগবান, সর্বস্তারই ভগবান, এ হচ্ছে তাঙ্কর প্রাগত যাহাকি সাধারণ কালে বুঝিপারিব না। ভক্ত হলে তুমি এগুলি কথা সব বুঝিপারিব, এ হচ্ছে তেণু সদা মৃত্যুপি বদসি ভক্তি ন স্নেহরজ্জুবি অজিতপি জিত তৈরবশ্যপি বসীকৃত। এই ভগবান প্রহ্লাদ মহারাজ কইছেন অজিত হলে মধ্য সে জিত ভক্তের জিত তুম ভক্তি বলরে জিণিনি তাঙ্ক ভক্ত, যদিও সদা মুক্ত তথাপি ভক্তর প্রেম বন্ধনরে সে বাঁধিকি রহিথান্তি বদ্ধপাদ হইথান্তি। তেণু ভূরি ভূরি প্রমাণ আমার রহিছি কিভাবে সেবা পাই তৎপর হয়েছে চৈতন্য ভাগবতরে অকিঞ্চন ভক্ত কলা বেচা শ্রীধরঙ্কর উক্তি আছে ভক্তি যোগে ভীষ্ম
মন্দ কোটি
କୀର୍ତ୍ତନ ଭାଗବତରେ ଏ ବର୍ଣ୍ଣନା ଭକ୍ତବତ୍ସଳ ସେବକବତ୍ସଳ ଭଗବାନଙ୍କର ଦିଆଯାଇଛି। ତେଣୁ ସେ କଥା ହେଇକି ପ୍ରହ୍ଲାଦ ମହାରାଜ କହୁଛନ୍ତି, ଯଦିଓ ଭଗବାନ ସେବ୍ୟ ବସ୍ତୁ ବିଶ୍ୱବିଗ୍ରହ ଭଗବାନ ପରମେଶ୍ୱର, କିନ୍ତୁ ସେବକ ବା ଭକ୍ତ ତାଙ୍କଠାରୁ ମହାନ ହେଇଯାଏ ବା ସେ ମହାନ କରିଦିଏ। ଲୋକବିରାମ ଗୋସ୍ୱାମୀ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା ଦେଇଛନ୍ତି, ଭକ୍ତ ପ୍ରେମାର